مهمت شفت ماي تارا وكانت نمبر وان ଘରେ କହୁଛି ଆଉ ଆମ ଘର ପାଖକୁ ସବୁଦିନ ଅଳିଆ ଗାଡି ଯାଉଛି, ଆମେ ଅଳିଆ ଦଉଛୁ ଅଲଗା ଆରମ୍ଭ କରିକି ଗୋଟା ଅଳିଆ ଅଲଗା ଶୁଖିଲା ଅଳିଆ ଅଲଗା, ତାପରେ ସବୁଦିନ ସକାଳୁ ମହିଳା ଜଣ ଆସିକି ଏଠି ଆମର ଏଠି ଝାଡୁ ମାରୁଛନ୍ତି ପ୍ରତ୍ୟେକ ଦିନ, ଆମ ରୋଡ଼ ରାସ୍ତା ସବୁ ସଫା ରହୁଛି, ସେଥିପାଇଁ ବହୁତ ଖୁସି ଅଛି। ଥ୍ୟାଙ୍କ ୟୁ।